ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟାହ୍ନ 12:30ରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 107 କୋଟି ଟଙ୍କା ବ୍ୟୟରେ 12,000 ବର୍ଗ ମିଟର ପରିମିତ ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେହିପରି ତେଲେଙ୍ଗାନାର ମେଦଚାଲ ମାଲକାନଗିରି ଜିଲ୍ଲାରେ ଥିବା ଚାଲ୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ପ୍ରାୟ 413 କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇ ଦ୍ୱିତୀୟ ପ୍ରବେଶ ଦ୍ୱାରର ବ୍ୟବସ୍ଥା କରାଯାଇଛି। ଏଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଗତକାଲିଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱର ଆସିବେ ଏବଂ ଆଦିବାସୀ ସଂସ୍କୃତିର ସୁନ୍ଦରତା ଦେଖି ଅନୁଭବ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ଆଦିବାସୀଙ୍କର ଏହି ମହାପର୍ବ ଏଥର ନିଶ୍ଚିତ ଭାବରେ ବିଶ୍ୱମଞ୍ଚରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରି କହିଛନ୍ତି, ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହିତ ସ୍କୁଲ ଛାଡ଼ିବା ହାର ମଧ୍ୟ କମିବାରେ ଏହା ସହାୟକ ହେବ।
ଆଦିବାସୀମାନେ ଆମ ମାଟିର ଅସ୍ମିତା ଓ ଆମ ସଭ୍ୟତାର ପ୍ରଥମ ବିକାଶର ଭଗୀରଥ। ସେମାନଙ୍କର ସଂସ୍କୃତି ଓ ଚଳଣୀକୁ ଆପଣେଇବା ଓ ଆଦର କରିବା ଆମ ସରକାରଙ୍କର ଏ ପ୍ରାଥମିକତା ଅଛି। ଓଡ଼ିଶାର ଜନଜାତିଙ୍କର ଜୀବନ, ଜୀବିକା, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ 1951 ଆୟୋଜିତ ହୋଇ ଆସୁଛି ଏହି ଆଦିବାସୀ ମେଳା। ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକାଠି କରିବାର ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରି ଆସୁଅଛି।
ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଆସନ୍ତା 8 ତାରିଖ ବୁଧବାରଠାରୁ 10 ତାରିଖ ପର୍ଯ୍ୟନ୍ତ 18ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତିକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମୀକ୍ଷା କରିଛନ୍ତି। ଏହି ଦିବସରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା 3,500 ପ୍ରବାସୀ ଭାରତୀୟ ପଞ୍ଜୀକରଣ କରିଥିବା ଶ୍ରୀ ଆହୁଜା ସୂଚନା ଦେଇଛନ୍ତି। ବିଭିନ୍ନ ଦେଶରୁ ବହୁ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହି ଅତିଥିମାନଙ୍କ ପାଇଁ ପୁରୀ ପ୍ରମୁଖ ଆକର୍ଷଣ କେନ୍ଦ୍ର ରହିବାକୁ ଥିବାବେଳେ ଶ୍ରୀମନ୍ଦିର ସମେତ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ତଥା ରଘୁରାଜପୁର ଗ୍ରାମକୁ ସେମାନେ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଚଳିତ ମାସ 27 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ। ବିଭିନ୍ନ ବର୍ଗରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମ ପଞ୍ଚାୟତ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ ଗ୍ରହଣ କରାଯିବ। ଏ ସମ୍ପର୍କରେ ଅଧିକ ତଥ୍ୟ MSP.odisha.gov.in ୱେବ୍ସାଇଟ୍ରେ ଉପଲବ୍ଧ ଅଛି। ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କ ଇ କେୱାଇସି ଅପଡେଟ୍ ସମୟ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାର ଅବଧି ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଥିଲା। ତେବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହିତାଧିକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ସମୟସୀମାକୁ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ 85% ହିତାଧିକାରୀ ଇ କେୱାଇସି ଅପଡେଟ୍ କରିଥିବାବେଳେ ବାକି ଥିବା ହିତାଧିକାରୀମାନେ ଏହାକୁ ଅପଡେଟ୍ କରିବା ପାଇଁ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ସେମାନଙ୍କୁ ଅନୁରୋଧ କରିଛନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିବସରେ ଗତକାଲି ଆମ୍ବାପଲ୍ଲୀ ଗୋପପୁରରେ ନନ୍ଦୋତ୍ସବ ପାଳିତ ହୋଇଛି। ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ନଗର କୀର୍ତ୍ତନ କରାଯାଇଥିଲା। ଅପରପକ୍ଷରେ ମଥୁରାରେ ମହାରାଜା କଂସ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ନଗର ପରିକ୍ରମା କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ରାଜଦରବାରରେ ଅତିଥି ଭାବେ ଯୋଗଦେଇ ରଙ୍ଗମହଲରେ ନୃତ୍ୟଗୀତ ଉପଭୋଗ କରିଥିଲେ। ବଲାଙ୍ଗୀର କୋଶଳ କଳାମଣ୍ଡପ ରଙ୍ଗମଞ୍ଚରେ 5 ଦିନ ଧରି ଚାଲିବାକୁ ଥିବା ଭୂମିକା ନାଟ୍ୟ ଅନୁଷ୍ଠାନର 16ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ ଉଦ୍ଘାଟିତ ହୋଇଛି। ନାଟକ ବଞ୍ଚିଥିବା ପର୍ଯ୍ୟନ୍ତ ମଣିଷ ନିଜର ଅଭିନୟ କରି ଚାଲିଥିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତ ପ୍ରକାଶ କରିଥିଲେ। ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ସୁରମା ହକି କ୍ଲବ୍ କଳିଙ୍ଗ ଲାନ୍ସର୍ସକୁ 4-3 ଗୋଲ୍ରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚ୍ରେ ତାମିଲନାଡୁ ଡ୍ରାଗନ୍ସ ୟୁପି ରୁଦ୍ରସ୍କୁ 2-0 ଗୋଲ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସୁରମା ହକି କ୍ଲବ୍ ମଧ୍ୟରେ ମୁକାବିଲା ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।